କହୁଛି ପାଲିଟା ସାମ୍ବାଦିକଟା ସାହି ଏରୁ ଆମର ଏଠି ଗୋଟେ ବଡ କୂଅଟେ ଥିଲା, ସେ କୂଅଟା ସବୁ ସାଇଟ ଯେତିକି ଆପାର୍ଟମେଣ୍ଟ ହେଇଗଲା ସେ କୂଅର ପାଣି ଗୁଡାକ ସେଗୁଡାକ ସେମାନେ ଯେତେବେଳେ ବୋରିଂ ଖୋଲିଦେଲେ ଏ କୂଅର ପାଣି ଗୁଡାକ ସବୁ ଶୋଷ ହେଇଗଲା। ଆମର ବସ୍ତିରେ ଏବେ କୌଣସି ସୁବିଧା ନାହିଁ, କେବଳ ପାଇପ ପାଣି ଛଡା ଆଉ କୌଣସି ସୁବିଧା ନାହିଁ। ତେଣୁକରି ଆମେ ପାଇପ ଯୋଉଦିନ ପାଣି ବନ୍ଦ ହେଇଯାଉଛି ଆମେ ସେଦିନ ବହୁତ ହଇରାଣ ହେଉଛୁ।